ହ୍ୟାଲୋ, ମୁଁ ସୁଦର୍ଶନ ମହାରଣା ଫିଲି ପୋଖରୀ ଶିବନଗର 58 ୱାର୍ଡରୁ କହୁଛି। ଆମ ଏରିଆକୁ ସଫେଇ ବିଏମ୍ସି ତରଫରୁ ଯୋଉ ସଫେଇ ଗାଡି ଆସୁଛି ଅଳିଆ ନବା ପାଇଁ, ଅଳିଆ ଗାଡି ତ ନଉଛି ଆସି, କିନ୍ତୁ ଟାଇମ୍ ର ଟିକେ ମାନେ କନେକ୍ଟ ହଉଛି, ଅଳିଆ ନଉଛି। ଆଉ ତାପରେ ପାଣିର ସୁବିଧା ଅଛି, କିନ୍ତୁ ପାଣିଟା ସମୟରେ ଆସିପାରୁନି, ସେଥିପାଇଁ ଲୋକ ବହୁତ ପରେଶାନ ହଉଛନ୍ତି। ପାଣିଟା ଟିକେ ଠିକ ସମୟରେ ଆସିଲେ ଲୋକମାନେ ଟିକେ ଉପକୃତ ହୁଅନ୍ତେ। ଲେବର ଲୋକ କାମ କରିବାକୁ ଯାଉଛନ୍ତି, କିନ୍ତୁ ପାଣିଟା ଠିକ ସମୟରେ ନ ହୋଇପାରିଥିବାରୁ ସେମାନେ ଟିକେ ପାଣିଟା ରହିପାରୁନାହାନ୍ତି। ସେଇଥିପାଇଁ ଆପଣଙ୍କୁ ଅନୁରୋଧ, ଆପଣ ଗୋଟେ ଟାଇମ୍ କରନ୍ତୁ, ଯେମିତି ଠିକ ସମୟରେ ପାଣିଟା ଠିକ ସମୟରେ ଆସି ପହଞ୍ଚିଲେ ଲୋକମାନେ ଉପକୃତ ହେଇପାରିବେ।